ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସାଥେ ଯିବା ଚାଲ ଗୋ, ଯିବା ଚାଲ ବେଥଲି ହିମ, ବେଥଲି ହିମ ଚାଲ ଗୋ, ଯିବା ଚାଲ ବେଥଲି ହିମ, ବେଥଲି ହିମ
ସାଥୀ, ଯିବା ଚାଲ ଗୋ, ଯିବା ଚାଲ ବେଥଲି ହିମ, ବେଥଲି ହିମ
ଦୂରେ ଚାହିଁ ଦେଖ ହସୁଛି ତାରା,
ହାତ ଠାରି ସତେ ଡାକୁଛି ପରା,
ଦୂରେ ଚାହିଁ ଦେଖ ହସୁଛି ତାରା,
ହାତ ଠାରି ସତେ ଡାକୁଛି ପରା,
ମିଳିଛନ୍ତି ଜହି ଯୀଶୁ ଜନମ, ଯିବା ଚାଲ ବେଥଲି ହିମ, ବେଥଲି ହିମ ସାଥୀ, ଯିବା ଚାଲ ଗୋ, ଯିବା ଚାଲ ବେଥଲି ହିମ, ବେଥଲି ହିମ
ଚିତାରା,
ଜୀବନ୍ତି ଜହି ଯୀଶୁ ଜନମ ଯୀଶୁ ଜନମ ଯିବା ଚାଲ ବେଥଲେହିମ ବେଥଲେହିମ ସାଥୀ ଯିବା ଚାଲ ଯିବା ଚାଲ ବେଥଲେହିମ ବେଥଲେହିମ ସାଥୀ ଯିବା ଚାଲ ଯିବା ଚାଲ ବେଥଲେହିମ ବେଥଲେହିମ ସାଥୀ ଯିବା ଚାଲ ଯିବା ଚାଲ ବେଥଲେହିମ ବେଥଲେହିମ
প্রিয় বন্ধুগণ নমস্কার আসন্তু আজি আমি পুনি থরে সেই মালেরিয়া রোগ বিষয়ে অধিক কিছু জানিনবা আজি আমি জানিবা তার রোগ নির্ণয় এবং কি প্রকার ভাবে তার নিবারণ করিবা আসন্তু জানিবা রোগ নির্ণয় মালেরিয়ার নির্ণয় নিমন্তে স্বর্ণাভ রক্ত ফিল্লি পরীক্ষা করা যাই থাকে নির্ধয় ভাবরে মালেরিয়া রোগর চিহ্নট নিমন্তে রক্তর স্লাইড পরীক্ষা ও আন্টিজেন আধারিত শীঘ্র নির্ণয় পরীক্ষা যাহা ইংলিশ কহতি রেপিড ডায়াগনোষ্টিক টেস্ট বা আরডিটি এর অত্যন্ত আবশ্যক রক্তফিল স্লাইড পরীক্ষা বহুল ভাবরে সহর কিংবা গ্রামরে সবুঠারে ব্যবহার হুয়ে এথিরে মুখ্য অসুবিধা হল অণুবীক্ষণ যন্ত্রে স্লাইড পরীক্ষা করিবা লোকর দক্ষতা ও ফিল্মরে থিবা প্যারাসাইটর সংখ্যা স্লাইড্রে টোপায় রক্ত নেই তাহলে আউ গোটিয়ে স্লাইড সাহায্যে টণা যাই ফিল্ম তৈরি করা যায় ফিল্মরে কেউটি বেশি প্যারাসাইট অছি তো কেউটি কম সুতরাং স্লাইড পরীক্ষায় প্যারাসাইট নথিলে রোগ নাহি বলি ধরা যাই পারিব নাহি যদি থাকে তবে রোগ নিশ্চিত অছি নথিলে আউথরে পরীক্ষা আবশ্যক হয়ে থাকে 75-90 ভাগ সঠিক ফল মিলে আরডিটি পরীক্ষা অধিক সঠিক ফল দিয়ে অধিকাংশ স্থানরে ল্যাবরেটরি ন থাকে তেণু কিছু দিন জ্বর ভোগুথিবা রোগীকে মালেরিয়া ঔষধ সেবন নিমন্তে দিয়া যায় এহাদ্বারা রোগ পরিসংখ্যন অযথারে বৃদ্ধি পায় ও ঔষধ প্রতিরোধ মধ্যে বৃদ্ধি হুয়ে এহাদ্বারা চিকিৎসা পদ্ধতি উপরে বিশ্বাস ত্রুটি যায় কিন্তু এহা এক উপায়বিহীন সমস্যা অধুনা পলিমেরেজ চেন রিয়াকশন পরীক্ষা করে নির্ণয় করিবা চেষ্টা চালি অছি এহার শ্রেণী বিভাগ WHO মালেরিয়াকু দুই প্রকারে ভাগ করি অছি নিম্নরে দিয়া যাইতা অবস্থা হেলে ভয়াবহ নাম হেব নচেত জটিল বিহীন নাম হেব সে সমস্ত হেলা কমিথিবা চেতনা চালি নপরিবা ভলি দুর্বলতা খাই নপারিবা দুই বা তত্ত্বধিক পেশি স্ফোরণ যাহা ইংলিশে কহতি কনভলসন্স কম রক্তচাপ শ্বাস অসুবিধা রক্ত সঞ্চালন সক পরিসরে রক্ত পড়িবা ও ব্রুকক ফেল মারিবা রক্তস্রাব ও হেমোগ্লোবিন 5 গ্রামর কম কু আসিযা ফুসফুস শোথ হওয়া যাহা ইংলিশে কহতি ওয়েডিমা অফ লংস কম রক্ত শর্করা এসিডোসিস ও 5 মিলিমোল লিটর রু কম প্যারাসাইট 2% রু অধিক এই সমস্ত আমি দেখিপারি থাও রোগ নির্ণয় সম্বন্ধে আসন্তু আমি জানি নেবা নিবারণ বিষয়ে 3 প্রকার উপায়ে নিবারণ করা যায় প্রথম হল ঔষধ দ্বিতীয় মশা নিপাত ও তৃতীয় মশা কামুড়া নিবারণ মালেরিয়ার প্রাদুর্ভাব নিমন্তে অধিক লোক সংখ্যা অধিক মশা ও অধিক সংক্রমণ দরকার দেখা যাই এই অধিক সমস্ত কমিগলে রোগ মধ্যে কমি যায় দেশান্তর ও অত্যধিক জনসংখ্যার যা আসবা যোগ আস্তে ম্যালেরিয়া বড়া লক্ষ্য করা যাওছি রোগ চিকিৎসা অপেক্ষা নিবারণ কলে দেশর খরচ কম হুয়ে কিন্তু গরিব দেবস নিমন্তে এই নিবারণ খরচ তুলাইবা মধ্যে কাঠিকর পাঠ খরচর পরিমাণ দেশ উপরে নির্ভর করে তানজানিয়ারে স্বাস্থ্য বজেটরে শতকরা 20% খরচ হলে চীনরে অল্প খরচরে কাম হয়ে যাওছি মশা নিয়ন্ত্রণ মশারি ব্যবহার বহু দিনরু হেউছি এবে কিন্তু ঔষধ সঞ্চিত মশারি যাহা ITNS কুহাযায় তাহা মিলুছি যা অতি ভালো কাম করুছি ম্যালেরিয়া প্রবণ এলাকায় ରୋଗ ଓ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ କମୁଛି। ଘର କାନ୍ଥ ଉପରେ ମଶାମରା ଔଷଧ ସିଞ୍ଚନ କଲେ ଭଲ। ମଶା ରକ୍ତ ଶୋଷି ସାରି କାନ୍ଥ ଉପରେ ବସି ହଜମ ହେବାକୁ ଅପେକ୍ଷା କରେ, ତେଣୁ ଅନେକ ଜଣକୁ କାମୁଡ଼ିବା ପୂର୍ବରୁ ସେମାନେ ମରିଯାଆନ୍ତି। 2006 ମସିହାରେ WHO 12 ଔଷଧ ସିଞ୍ଚନ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏମାନଙ୍କ ମଧ୍ୟରେ DDT, ପରମେଥେରିନ୍ ଓ ଡେଲ୍ଟା ମେଥେରିନ୍ ଅନ୍ୟତମ। ଷ୍ଟକହୋମ୍ କନଭେନସନରେ DDTକୁ କୃଷି ସମ୍ପର୍କୀୟ କାମରେ ଲଗେଇବା ମନା କରିଅଛି। ଘର କାନ୍ଥ ଉପରେ ମଶାମରା ଔଷଧ ସିଞ୍ଚନରେ ଗୋଟିଏ ବଡ଼ ଅସୁବିଧା ହେଲା, ମଶା ଦେହରେ ଔଷଧ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଯାଏ। ଔଷଧ ପ୍ରଭାବିତ ମଶା ଘର ଭିତରେ ରହନ୍ତି, କିନ୍ତୁ ଅନେକ ମଶା ଏହାର ସଂସ୍ପର୍ଶରେ ଆସି ନ ଆସି ବାହାରକୁ ପଳାନ୍ତି। ମଶାରୀକୁ ଭଲ ଭାବରେ ବିଛଣା ଚାରିଦିଗରେ ସେଜ ତଳେ ଭର୍ତ୍ତି କଲେ ସହଜରେ ମଶା ଭିତରକୁ ପଶିପାରନ୍ତି ନାହିଁ। ପାଇଥ୍ରଏଡ୍ ଔଷଧ ସଞ୍ଚିତ ମଶାରୀ ସବୁଠାରୁ ଲାଭଜନକ। ଅନ୍ୟ ଉପାୟ ହେଲା ଜନସ୍ୱାସ୍ଥ୍ୟ ଶିକ୍ଷା, ରୋଗ ନିବାରଣରେ ବହୁ ସାହାଯ୍ୟ କରେ। ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ କଲେ ଚିକିତ୍ସା ହୋଇଯିବ, ତେଣୁ ରୋଗ ବିସ୍ତାର ହେବ ନାହିଁ। ଜନବସ୍ତିରେ ଜମି ରହିଥିବା ସ୍ଥିର ଜଳ ନିଷ୍କାନ କଲେ ମଶା ଡିମ୍ବ ଦେବା ନିମନ୍ତେ ଜାଗା ପାଇବେ ନାହିଁ। ମ୍ୟାଲେରିଆ ହେଉଥିବା ଋତୁରେ ମଝିରେ ମଝିରେ ନିବାରଣ ନିମନ୍ତେ ଗର୍ଭବତୀ ଓ ଶିଶୁମାନଙ୍କୁ ମଧ୍ୟ ଔଷଧ ଦିଆଯାଏ। ଆଉ ତୃତୀୟ ତାହା ହେଲା ପ୍ରତିରୋଧକ ଔଷଧ। ଏହି ଔଷଧ ବିଷୟରେ ଆମେ ଆଗାମୀ ଭାଗରେ ଅଧିକ କିଛି ଜାଣିବା। ପ୍ରିୟ ଶ୍ରୋତାବୃନ୍ଦ, ମୁଁ ଆଶା କରୁଅଛି ଆପଣଙ୍କୁ ଆଜିର ଏହି ସୂଚନା ବହୁତ ଲାଭପ୍ରଦ ହୋଇଥିବ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣ ଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ସେ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖୁ। ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେ ଆପଣମାନଙ୍କୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ ଆଉ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯାକୁବଙ୍କ କୂଅରେ। ଗାଲିଲି ଯିବା ବାଟରେ ଯୀଶୁ ସମୀରଣ ଦେଇ ଗଲେ। ଯେତେବେଳେ ସେ ଶେଖମର ସୁନ୍ଦର ଭାବରେ ପହଞ୍ଚି ମଧ୍ୟାହ୍ନ ଥିଲା। ଏହି ଉପତ୍ୟାକ ଖୋଲିବା ସମୟରେ ଯାକୁବଙ୍କ କୂଅ ଥିଲା। ତାଙ୍କର ଯାତ୍ରା ସହିତ କ୍ଳାନ୍ତ ହୋଇ ସେ ଏଠାରେ ବିଶ୍ରାମ ନେବାକୁ ବସିଥିଲେ। ଯେତେବେଳେ ତାଙ୍କ ଶିଷ୍ୟମାନେ ଖାଦ୍ୟ କିଣିବାକୁ ଯାଇଥିଲେ, ଯିହୁଦୀ ଏବଂ ସମରଣୀୟମାନେ ତିକ୍ତ ତୃପ୍ତ ଥିଲେ ଏବଂ ଯଥାସମ୍ଭବ ପରସ୍ପର ସହିତ କାରବାରକୁ ଦୂରେଇ ରହିଲେ। ଆବଶ୍ୟକତା ଅନୁଯାୟୀ ସମରଣୀୟମାନଙ୍କ ସହିତ ବାଣିଜ୍ୟ କରିବା ପ୍ରକୃତରେ ରାବଣମାନଙ୍କ ଦ୍ୱାରା ଆଇନଗତ ଗଣନା ଯାଇଥିଲା, କିନ୍ତୁ ସେମାନଙ୍କ ସହିତ ସମସ୍ତ ସାମାଜିକ ସମ୍ପର୍କକୁ ନିନ୍ଦା କରାଯାଇଥିଲା। ଜଣେ ଯେହୁଦୀ ସମୀରଣୀୟମାନଙ୍କଠାରୁ କୌଣସି ନେବା କିମ୍ବା କୌଣସି ଦେବା କାର୍ଯ୍ୟ ନଥିଲା, ଏପରି ଗୋଟିଏ ରୁଟି କିମ୍ବା ଏକ କପ୍ ପାଣି ମଧ୍ୟ ପାଇବା ପରି ନଥିଲା। ଶିଷ୍ୟମାନେ ଖାଦ୍ୟ କିଣିବାରେ ନିଜ ଦେଶର ରୀତିନୀତି ଅନୁଯାୟୀ କାର୍ଯ୍ୟ କରୁଥିଲେ, କିନ୍ତୁ ଏହା ବାହାରେ ସେମାନେ ଯାଇନଥିଲେ। ସମୀରଣୀୟମାନଙ୍କ ଅନୁଗ୍ରହ ପଚାରିବାକୁ କିମ୍ବା କୌଣସି ପ୍ରକାରେ ସେମାନଙ୍କୁ ଉପକାର କରିବାକୁ ଚେଷ୍ଟା କର। କ୍ରିଷ୍ଣଙ୍କ ଶିଷ୍ୟମାନଙ୍କ ଚିନ୍ତାଧାରାରେ ମଧ୍ୟ ପ୍ରବେଶ କଲେ ନାହିଁ। ଯୀଶୁ କୂଅ ପାଖରେ ବସିଥିବା ବେଳେ ସେ ଭୋକରେ ଦୁର୍ବଳ ହୋଇଗଲେ। ତୃଷା ସକାଳଠାରୁ ଯାତ୍ରା ଦୀର୍ଘ ଥିଲା ଏବଂ ବର୍ତ୍ତମାନ ମଧ୍ୟାହ୍ନ ସୂର୍ଯ୍ୟ ତାଙ୍କୁ ପରାସ୍ତ କଲେ। ଥଣ୍ଡା ସତେଜ ଜଳର ଚିନ୍ତା ଦ୍ୱାରା ତାଙ୍କର ତୃଷା ବୃଦ୍ଧି ପାଇଲା, ତଥାପି ତାଙ୍କ ପାଇଁ ଅସମ୍ଭବ କାରଣ ତାଙ୍କର କୌଣସି ଦୌଡ଼ି କିମ୍ବା ପାଣି ପାତ୍ର ନଥିଲା ଏବଂ କୂଅଟି ଗଭୀର ଥିଲା। ବହୁ ମାନବିକତା ତାଙ୍କର ଥିଲା ଏବଂ ସେ ଚିତ୍ର ଆଙ୍କିବାକୁ କେହି ଅପେକ୍ଷା କରିଥିଲେ। ସମୀରଣ୍ୟର ଜଣେ ସ୍ତ୍ରୀ ପାଖକୁ ଆସିଲେ ଏବଂ ତାଙ୍କ ଉପସ୍ଥିତ ବିଷୟରେ ଜାଣିନଥିବା ପରି ମନେ କଲେ। ସେ ଚାଲିଯିବାକୁ ଯାଉଥିବା ବେଳେ ଯୀଶୁ ତାଙ୍କୁ ପିଇବାକୁ ମାଗିଲେ। ଏପରି ଅନୁଗ୍ରହ କୌଣସି ଯେଉଁଦି କରେ ନାହିଁ ବା ଏହା ପୂର୍ବରେ କରିନାହାନ୍ତି। ପୂର୍ବରେ ଜଳକୁ ଈଶ୍ୱରଙ୍କ ଦାନ କୁହାଯାଉଥିଲା। ସୁଶୀଳା ଯାତ୍ରୀଙ୍କୁ ଏକ ପାନୀୟ ପ୍ରଦାନ କରିବା ଏକ କର୍ତ୍ତବ୍ୟ ଭାବରେ ଏତେ ପବିତ୍ର ଥିଲା ଯେ ମରୁଭୂମିର ଆରବମାନେ ଏହା କରିବା ପାଇଁ ବାହାରକୁ ଯିବେ। ଯୁହୁଦୀ ଏବଂ ସମୀରନୀୟମାନଙ୍କ ମଧ୍ୟରେ ଘୃଣା ସେହି ମହିଳାକୁ ଯୀଶୁଙ୍କ ପ୍ରତି ଦୟା ପ୍ରଦାନ କରିବାକୁ ବାରଣ କଲା, କିନ୍ତୁ ତ୍ରାଣକର୍ତ୍ତା ଏହି ହୃଦୟର ଚାବି ଖୋଜିବାକୁ ଚେଷ୍ଟା କରୁଥିଲେ ଏବଂ ଈଶ୍ୱରୀୟ ପ୍ରେମକୁ ଜନ୍ମ ଦେଇଥିବା କୌଣସି ସହିତ ସେ ଅନୁଗ୍ରହ ମାଗିଲେ ନାହିଁ। ଦୟା ପ୍ରସ୍ତାବ ପ୍ରତ୍ୟାହାନ ହୋଇଥିବା ପରେ କିନ୍ତୁ ବିଶ୍ୱାସ ଜାଗ୍ରତ କରେ। ସ୍ୱର୍ଗର ରାଜ୍ୟ ଏହି ନିର୍ଯାତିତ ଆତ୍ମାକୁ ଆସି ତାଙ୍କ ହାତରେ ଏକ ସେବା ମାଗିଲା। ଯିଏ ସମୁଦ୍ର ସୃଷ୍ଟି କଲା, ଯିଏ ମହାନ ଗଭୀରର ଜଳକୁ ନିୟନ୍ତ୍ରଣ କରେ, ଯିଏ ପୃଥିବୀର ଝରଣାକୁ ଏବଂ ଚ୍ୟାଲେଞ୍ଜ ଖୋଲିଲା, ଯାକୁବଙ୍କର କୂଅରେ ଥକି ଯାଇଥିଲା ଏବଂ ପାଣି ପିଇବା ଉପହାର ପାଇଁ ଜଣେ ଅପରିଚିତ ବ୍ୟକ୍ତିଙ୍କ ଦୟା ଉପରେ ନିର୍ଭରଶୀଳ ଥିଲା। ବନ୍ଧୁ, ସ୍ତ୍ରୀ ଲୋକଟି ଦେଖିଲା ଯେ ଯୀଶୁ ଜଣେ ଯିହୁଦୀ। ତାଙ୍କ ଆଶ୍ଚର୍ଯ୍ୟରେ ସେ ତାଙ୍କୁ ଅନୁରୋଧ ଦେବାକୁ ଭୁଲିଗଲେ, କିନ୍ତୁ ଏହାର କାରଣ ଜାଣିବାକୁ ଚେଷ୍ଟା କଲେ। ସେ କହିଲେ, କେମିତି ଅଛି, ତୁମେ ଜଣେ ଯିହୁଦୀ ହୋଇ ମୋତେ ସମୀରଣୀୟ ସ୍ତ୍ରୀ ବୋଲି ପାନ କର? ଯୀଶୁ ଉତ୍ତର ଦେଲେ, ଯଦି ତୁମେ ପରମେଶ୍ୱରଙ୍କ ଦାନ ଜାଣିଛ ଏବଂ କିଏ ତୁମକୁ କହୁଛି ମୋତେ ପିଇବାକୁ ଦିଅ, ଆପଣ ତାହାକୁ ପଚାରିଥାନ୍ତେ ଏବଂ ସେ ଆପଣଙ୍କୁ ଜୀବନ୍ତ ଜଳ ଦେଇଥାନ୍ତେ। ତୁମ୍ଭେ ଆଶ୍ଚର୍ଯ୍ୟ ଯେ ମୁଁ ତୁମ ପାଦରେ ଥିବା କୂଅରୁ ଜଳ ଟ୍ରପ୍ ପରି ଏତେ ଛୋଟ ଅନୁଗ୍ରହ ମଧ୍ୟ ମାଗିବା ଉଚିତ। ଯଦି ତୁମେ ମୋତେ ପଚାରିଥାନ୍ତ, ମୁଁ ତୁମକୁ ଅନନ୍ତ ଜୀବନର ଜଳ ପିଇବାକୁ ଦେଇଥାନ୍ତି। ବନ୍ଧୁ, ମହିଳା ଖ୍ରୀଷ୍ଟଙ୍କ କଥା ବୁଝିପାରିଲେ ନାହିଁ, କିନ୍ତୁ ସେମାନଙ୍କ ଏକମାତ୍ର ଆମଦାନୀ ଅନୁଭବ କଲେ। ତାର ହାଲୁକା ବ୍ୟାନର ପଦ୍ଧତି ବଦଳିବାକୁ ଚାଲିଗଲା। ମନେକର ଯେ ଯୀଶୁ ସେମାନଙ୍କ ଆଗରେ କୂଅ ବିଷୟରେ କହିଥିଲେ, ସେ କହିଲେ, ମହାଶୟ, ତୁମର ଟାଣିବାର କିଛି ନାହିଁ ଏବଂ କୂଅଟି ଗଭୀର, ତୁମେ ସେହି ଜୀବନ୍ତ ଜଳ କେଉଁଠାରୁ ପାଇଛ? ତୁମେ କ'ଣ ଆମ ପିତା ଯାକୋବଙ୍କ ଠାରୁ ମହାନ, ଯିଏ ଆମକୁ କୂଅ ଦେଇଥିଲା ଏବଂ ସେ ନିଜେ ପିଇଥିଲା? ସେ ତାଙ୍କ ଆଗରେ କେବଳ ଦୁଃସ୍ୱାସ୍ଥ୍ୟ ଯାତ୍ରୀ, ପଥହୀନ ଏବଂ ଧୂଳିସ୍ୱାତ ଦେଖିଲେ। ତାଙ୍କ ମନରେ ସେ ତାଙ୍କୁ ସମ୍ମାନିତ ପିତୃପୁରୁଷ ଯାକୁବଙ୍କ ସହିତ ତୁଳନା କଲେ। ସେ ଏହି ଭାବନାକୁ ବହୁତ ଭଲ ପାଇଥିଲେ, ଯାହା ଏତେ ସ୍ୱାଭାବିକ ଯେ ଅନ୍ୟ କୌଣସି କୂଅ ପିତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନ ସହିତ ସମାନ ହୋଇପାରିବ ନାହିଁ। ସେ ପିତାଙ୍କ ପଛକୁ ଚାହିଁ ରହିଥିଲେ, ଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରିଥିଲେ। ଯେତେବେଳେ ପିତାଙ୍କ ଆଶା ଖ୍ରୀଷ୍ଟ ନିଜେ ତାଙ୍କ ପାଖରେ ଥିଲେ ଏବଂ ସେ ତାହାଙ୍କୁ ଜାଣିନଥିଲେ, କେତେ ତୁଷାର୍ଥ ଆତ୍ମା ଆଜି ଜୀବନ୍ତ ଋଣ ନିକଟରେ ଅଛନ୍ତି, ତଥାପି ଜୀବନର କୂଅ ପାଇଁ ବହୁ ଦୂରରେ ଅଛନ୍ତି। ବନ୍ଧୁ, କିନ୍ତୁ ବିଶ୍ୱାସମୂଳକ ଧାର୍ମିକତା ଏପରି କହେ, ମନେ ମନେ କୁହ ନାହିଁ କିଏ ସ୍ୱର୍ଗ୍ରହଣ କରିବ, ଅର୍ଥାତ୍ କୃଷ୍ଣଙ୍କୁ ଓହ୍ଲାଇ ଆଣିବା ନିମନ୍ତେ, ଅବା କିଏ ରସାତ ତଳକୁ ଅବତରଣ କରିବ, ଏହାର ଅର୍ଥ କୃଷ୍ଣଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ଉଠାଇ ଆଣିବା ନିମନ୍ତେ। କିନ୍ତୁ ତାହା କ'ଣ କହେ? ବାକ୍ୟ ତୁମର ନିକଟବର୍ତ୍ତୀ, ତୁମ ମୁଖରେ ଓ ତୁମ ହୃଦୟରେ ଅଛି। ଅର୍ଥାତ୍ ଯେଉଁ ବିଶ୍ୱାସ ସମ୍ବନ୍ଧୀୟ ବାକ୍ୟ ଆମେମାନେ ପ୍ରଚାର କରୁ, ସେହି ବାକ୍ୟ ଯେଣୁ ତୁମେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତ୍ୟୁମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ବନ୍ଧୁ, ଯୀଶୁ ନିଜ ବିଷୟରେ ଏହି ପ୍ରଶ୍ନର ତୁରନ୍ତ ଉତ୍ତର ଦେଇନଥିଲେ, କିନ୍ତୁ ଅତି ଆନ୍ତରିକତାର ସହିତ ସେ କହିଥିଲେ, ଯେ କେହି ଏହି ଜଳ ପିଇବ ସେ ପୁଣି ତୃଷାର୍ତ୍ତ ହେବ, କିନ୍ତୁ ମୁଁ ଯେଉଁ ଜଳ ଦେବି ସେ ତୃଷାର୍ତ୍ତ ହେବ ନାହିଁ, କିନ୍ତୁ ମୁଁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନରେ ପ୍ରଭାବିତ ଜଳ କୂଅରେ ରହିବ। ଯିଏ ଏହି ଜଗତର ଝରଣାଗୁଡ଼ିକରେ ଶୋଷ ମେଣ୍ଟାଇବାକୁ ଚେଷ୍ଟା କରେ, ସେ ପୁଣି ଥରେ ଶୋଷ ମେଣ୍ଟାଇବ। ସବୁ ସ୍ଥାନରେ ପୁରୁଷମାନେ ଅସନ୍ତୁଷ୍ଟ, ସେମାନେ ଆତ୍ମାର ଆବଶ୍ୟକତା ଯୋଗାଇବା ପାଇଁ କିଛି ଚାହାନ୍ତି। କେବଳ ଜଣେ ସେହି ଇଚ୍ଛା ପୂରଣ କରିପାରିବ। ଦୁନିଆର ଆବଶ୍ୟକତା ସବୁ ଜାତିର ଇଚ୍ଛା, ସେ ହେଉଛନ୍ତି ଖ୍ରୀଷ୍ଟ, ଈଶ୍ୱରୀୟ ଅନୁଗ୍ରହ ଯାହା ସେ କେବଳ ପ୍ରଦାନ କରିପାରନ୍ତି, ତାହା ହେଉଛି ଜୀବନ୍ତ ଜଳ, ଶୁଦ୍ଧ ସତେଜ ଏବଂ ଆତ୍ମାକୁ ଶକ୍ତି ପ୍ରଦାନ କରିବ। ଯୀଶୁ ଏହି ଧାରଣା ଜଣାଇଲେ ନାହିଁ ଯେ ଜୀବନର ଜଳର କେବଳ ଗୋଟିଏ ଟ୍ରଫ୍ ପ୍ରାପ୍ତକର୍ତ୍ତାଙ୍କ ଯଥେଷ୍ଟ ହେବ। ଯିଏ ଖ୍ରୀଷ୍ଟଙ୍କ ପ୍ରେମର ସ୍ୱାଦ ଚାଖେ, ସେ ଅଧିକକୁ ଅଧିକ ଇଚ୍ଛା କରିବ, କିନ୍ତୁ ସେ ଅନ୍ୟ କିଛି ଖୋଜିବ ନାହିଁ। ଦୁନିଆର ଧନ, ସମ୍ମାନ ଏବଂ ଭୋଗ ତାଙ୍କୁ ଆକର୍ଷିତ କରେ ନାହିଁ। ତାଙ୍କ ହୃଦୟର କ୍ରମାଗତ କ୍ରନ୍ଧନ ହେଉଛି ତୁମର ଅଧିକ, ଏବଂ ଯିଏ ଆମକୁ ଏହାର ଆବଶ୍ୟକତା ପ୍ରକାଶ କରେ ତା'ର ଭୋକ ଓ ଶୋଷ ମେଣ୍ଟାଇବାକୁ ଅପେକ୍ଷା କରେ। ପ୍ରତ୍ୟେକ ମାନବ ସମ୍ବଳ ଏବଂ ନିର୍ଭରଶୀଳତା ବିଫଳ ହେବ, କୂଅଗୁଡ଼ିକ ଖାଲି ହେବ, ପୁଷ୍କରିଣୀୟଗୁଡ଼ିକ ଶୁଖିଯିବ, କିନ୍ତୁ ଆମର ମୁକ୍ତିଦାତା ଏକ ଅବିସ୍ମରଣୀୟ ଝରଣା ଆମେ ହୁଏତ ପିଇପାରିବା ଏବଂ ପୁଣି ପିଇପାରିବା ଏବଂ ଏକ ନୂତନ ଯୋଜନା ପାଇପାରିବା। ଯିଏ ଖ୍ରୀଷ୍ଟଙ୍କରରେ ବାସ କରନ୍ତି ସେ ନିଜ ଭିତରେ ଆଶୀର୍ବାଦର ଝରଣା ପାଇଲେ, ଅନନ୍ତ ଜୀବନର ପ୍ରଭାବିତ ଜଳ କୂଅ। ବନ୍ଧୁ, ଏହି ଉତ୍ସରୁ ସେ ତାଙ୍କର ସମସ୍ତ ଆବଶ୍ୟକତା ପାଇଁ ଯଥେଷ୍ଟ ଶକ୍ତି ଏବଂ ଅନୁଗ୍ରହ ଆଙ୍କିପାରନ୍ତି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଯୀଶୁ ଖ୍ରୀଷ୍ଟ ଯିଏକି ଆମ୍ଭମାନଙ୍କ ପାଇଁ ଏହି ପୃଥିବୀକୁ ଆସିଲେ, ଆଉ ଯେଉଁ ପ୍ରତିଜ୍ଞା କଲେ ଯିଏକି ମୋ ଠାକୁ ଆସେ ସେମାନଙ୍କୁ ଜୀବନ୍ତ ଜଳ ପ୍ରଦାନ କରିବି। ଯେହେତୁ ଆମେ ଯେତେ ପର୍ଯ୍ୟନ୍ତ ଏହି ପୃଥିବୀରେ ବାସ କରୁଅଛେ, ଆମେ ଅଧିକ ସମୟରେ ଶୋଷ ତୃଷା ଭୋକରେ ନିଜକୁ ପ୍ରଭାବିତ କରିଥାଉ। ଯେତେ ପର୍ଯ୍ୟନ୍ତ ଏହି ପୃଥିବୀରେ ଆମେ ବଞ୍ଚି ରହୁ, ଶୋଷରୁ ଆମେ ଦୂରେଇ ନ ରହିପାରୁ, ଯେହେତୁ ପାଣି ଏକ ଜୀବନ। ପ୍ରତ୍ୟେକ ଜୀବଜନ୍ତୁ, ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ଜନ୍ତୁ ଯେହେକି ପୃଥିବୀରେ ବାସ କରେ, ସେମାନଙ୍କ ଆବଶ୍ୟକ ଜିନିଷ ହେଉଛି ଜଳ। ମନୁଷ୍ୟର ଆବଶ୍ୟକ ଜିନିଷ ହେଉଛି ଜଳ। ଜଳ ବିନା ମଣିଷ ବଞ୍ଚିପାରେ ନାହିଁ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ, ଯୀଶୁ କହିଲେ ମୁଁ ସେହି ଜଳ, ଯଦି ମୁଁ ଯେଉଁ ଜଳ ଦେବି ତୁମେ କଦାପି ଶୋଷ ହେବ ନାହିଁ, କଦାପି ଭୋକ ହେବ ନାହିଁ। ଯୀଶୁ ମଧ୍ୟ କହିଲେ ମୁଁ ସେହି ଜୀବନ୍ତ ରୋଟି, ଆଉ ଯେ କେହି ସେହି ଜୀବନ୍ତ ରୁଟି ଖାଆନ୍ତି କେବେ ବି ସେହି ବ୍ୟକ୍ତି ଭୋକରେ ରହନ୍ତି ନାହିଁ ବା ଭୋକ ଅନୁଭବ କରନ୍ତି ନାହିଁ। ସେହି ଜୀବନ ରୁଟି ହେଉଛନ୍ତି ଯୀଶୁ ଖ୍ରୀଷ୍ଟ, ସେହି ଜୀବନର ଜଳ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ, ସେହି ଜୀବନ ଯିଏକି ସମରଣୀୟ ସ୍ତ୍ରୀକୁ ପ୍ରତିଜ୍ଞା କରି କହିଲେ, ଯଦି ତୁମେ ଜାଣିଥିବ ତୁମ ସହିତ କିଏ କଥାବାର୍ତ୍ତା କରୁଛି, ତାହା ଯଦି ତୁମେ ଜାଣିଥିବ ତାହେଲେ ତୁମେ ସେହି ଜୀବନ୍ତ ଜଳ ମାଗିଥାନ୍ତ, ଯାହାକି ତୁମକୁ କଦାପି ଶୋଷ କରିବ ନାହିଁ। ପ୍ରିୟ ଶ୍ରୋତା, ବର୍ତ୍ତମାନ ସେହି ସମୟ ଆସିଅଛି, ସେହି ଜୀବନ୍ତ ଜଳ ଯିଏକି ଯୀଶୁ ଖ୍ରୀଷ୍ଟ। ଚାଲନ୍ତୁ ସେହି ଜୀବନ୍ତ ଜଳ ପାଖକୁ ଯିବା, ଆମ ଶୁଶୁକୁ ସନ୍ତୁଷ୍ଟ କରିବା, ଯେହେତୁ ସେ ହେଉଛନ୍ତି ଜୀବନଦାତା, ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ସେ ହେଉଛନ୍ତି ପ୍ରଭୁଙ୍କ ପ୍ରଭୁ, ରାଜାଙ୍କ ରାଜା। ତାଙ୍କ ଦ୍ୱାରା ହିଁ ସବୁକିଛି ସମ୍ଭବ। ତାହେଲେ ଚାଲନ୍ତୁ ପ୍ରିୟ ଶ୍ରୋତା, ସେହି ତ୍ରାଣକର୍ତ୍ତା ଯିଏକି ଜୀବନଦାତା, ପ୍ରଭୁଙ୍କ ପ୍ରଭୁ, ସେ ଯିଏକି ସୃଷ୍ଟିକର୍ତ୍ତା, ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ, ଆମମାନଙ୍କୁ ସେହି ବାକ୍ୟ ଅନୁସାରେ ରହିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆମମାନଙ୍କୁ ଦୂରେଇ ରଖ। ହେ ପରମେଶ୍ୱର, ଆମ ପାପ ସବୁ କ୍ଷମା କର। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ପ୍ରଶଂସା ଗୌରବ କର, ପ୍ରଶଂସା ଗୌରବ କର, ରାଜାଧିରାଜ ପ୍ରଭୁଙ୍କର। ପ୍ରଶଂସା ଗୌରବ କର, ରାଜାଧିରାଜ ପ୍ରଭୁଙ୍କର। ସେ ତ ଜ୍ୟୋତିମୟ, ସେ ତ ସୁଧାମୟ, ସେ ତ ଜ୍ୟୋତିମୟ, ସେ ତ ସୁଧାମୟ, ସେ ଯେ ପରିତ୍ରାଣ କର।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।